ଏତେ କହିଲି ଝିଅ ତମେ କାହିଁ ଏମିତି ହୁଅ।
राजकुमार।